ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାର ଶକ୍ତିପୀଠଗୁଡ଼ିକରେ ଲାଗି ହେଲା ନବାନ୍ନ। ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ନୂଆଖାଇ ଅବସରରେ ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା। ସମ୍ବଲପୁରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ସିଏମ୍ କିଷାନ ଯୋଜନାର କରିବେ ଶୁଭାରମ୍ଭ। ସମାଜରେ ସାକ୍ଷରତାର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ସାକ୍ଷରତା ଦିବସ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା। ଗଣପର୍ବ ନୂଆଖାଇ ପାଇଁ ଆଜି ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ଇଷ୍ଟଦେବୀଙ୍କ ପାଖରେ ପ୍ରଥମ ଅମଳ ଖାଦ୍ୟଶସ୍ୟ ଲାଗି ହେବା ପରେ ପରିବାରର ସଦସ୍ୟମାନେ ନବାନ୍ନ ଗ୍ରହଣ କରିଛନ୍ତି। ପଶ୍ଚିମ ଓଡ଼ିଶାର ଶକ୍ତିପୀଠଗୁଡ଼ିକ ମଧ୍ୟରେ ସମ୍ବଲପୁର ରମା ସମଲେଶ୍ୱରୀ, କଳାହାଣ୍ଡି ରମା ମାଣିକେଶ୍ୱରୀ, ଜୁନାଗଡ଼ ରମା ଲଙ୍କେଶ୍ୱରୀ, ବଲାଙ୍ଗୀର ଓ ପାଟଣାଗଡ଼ର ମା ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ମା ସୁରେଶ୍ୱରୀ ଏବଂ ଅନ୍ୟ ଇଷ୍ଟଦେବୀଙ୍କ ନିକଟରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆଜି ନବାନ୍ନ ଲାଗି ହୋଇଛି। ନୂଆଖାଇ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀ ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି, ନୂଆଖାଇ ଆମ କୃଷିଭିତ୍ତିକ ଜନଜୀବନର ଏକ ମହାନ ପର୍ବ। ରାଜ୍ୟପାଳ ରଘୁବର ଦାସ ନୂଆଖାଇ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଅନ୍ନଦାତାମାନଙ୍କର ସହିତ ଆମ ସମାଜର ପ୍ରଗତି ନୂଆ ଶିଖରରେ ପହଞ୍ଚିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣପର୍ବ ନୂଆଖାଇରେ ସାମିଲ ହୋଇ ରାଜ୍ୟବାସୀଙ୍କୁ ନୂଆଖାଇ ଜୁହାର ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମା ସମଲେଶ୍ୱରୀଙ୍କୁ ଆଜି ଦର୍ଶନ କରିବା ସହିତ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇର ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ପର୍ବ ସମସ୍ତଙ୍କୁ ମିଳିମିଶି ରହିବାର ମହତ ବାର୍ତ୍ତା ଦେଉଛି। ନୂଆଖାଇ ପର୍ବ ପାଳନ ଅବସରରେ ଲଗ୍ନ ଅନୁଯାୟୀ ମା ସମଲେଶ୍ୱରୀଙ୍କଠାରେ ସକାଳ 9:12 ନଅଟା 47 ମିନିଟ୍ ମଧ୍ୟରେ ନବାନ୍ନ ଲାଗି ହୋଇଥିଲା। ପରମ୍ପରା ଅନୁଯାୟୀ ଆଜି ସମ୍ବଲପୁର ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିର 4:00 ଖୋଲାଯାଇ ମା'ଙ୍କୁ ସ୍ନାନ କରାଇ ନୂତନ ବସ୍ତ୍ର ପରିଧାନ ପୂର୍ବକ ଗୁପ୍ତପୂଜା କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି ହେବା ପରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଲୋକମାନେ ନୂଆଖାଇଥିଲେ। ଏ ସମ୍ପର୍କରେ ମା ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି,
ନୂଆ ଚାଉଳ ତ ଲାଗୁଛେ, ଯେନ୍ଟାକି ସାରୁ ଶାଗ କହୁଛୁ କେବେ କିଏ ନା ଖାଉନ୍, ସେ ନୂଆଖାଇ ଦିନ ସେ ମାଙ୍କୁ ଆମେ ଭୋଗ ଲଗାସୁ, ଆଉ ସେଟା ଆମେ ଭକ୍ତମାନେ ବି ନେସନ୍ ଟିକେ ଟିକେ। ତାର୍ପରେ ସେଠି ଅଛେ କାକରା, ବବରା ଆଉ କ୍ଷୀରି, ଏ ମାନେ 4 ଆମର ମୁଖ୍ୟ ଭୋଗ ମାଙ୍କର, ଯେନ୍ଟାକି ଆମେ ଆଜି 9:12-9:27 ଯେନ୍ ଟାଇମ୍ ଥିଲା ମାନ୍ନୁ ସେ ଲଗା ହେଲା। ତାର୍ ଆଗନୁ 7:45 କେ ପଲା ଝୁଣ୍ଟି ଦିଆ ହେସି, ମାନୁ ଦେଇ ସାରିଲା ପରେ ଯେତିକି ପାର୍ଶ୍ୱବାଦୀ ବି ଅଛନ୍ 115 ସମକୁ ଦିଆ ହେଲା। ତାର୍ପରେ ଆମେ 8:30 ଭୋଗ ଆଣିଲୁ, ଭୋଗ ଆଣିଲା ପରେ 9 ଗମରା ଭିତରେ ଗଲୁ, 9:12 ଠିକ୍ ଟାଇମ୍ ହେଲା କି 9:27 ତକ ଆମର ଲଗନ ଥିଲା, ଆମେ ଭିତରୁ ବାହାରୁ 9:30 ହେଇଗଲା। ତାପରେ ପାର୍ଶ୍ୱବାଦୀ ବି ଯେତିକି ଅଛନ୍ 115 ସମସ୍ତଙ୍କୁ ନୂଆ ଲଗା ହେଲା।
ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ନୂଆଖିଆ ପର୍ବ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ପ୍ରତ୍ୟେକ ଗାଁରେ ଗ୍ରାମ ଦେବତୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଥିବା ବେଳେ କନିଷ୍ଠମାନେ ବୟୋଜ୍ୟେଷ୍ଠଙ୍କୁ ପ୍ରଣାମ କରି ଆଶୀର୍ବାଦ ଲାଭ କରୁଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ଆନନ୍ଦ ଉତ୍ସାହର ସହ ଗଣପର୍ବ ନୂଆଖାଇ ପାଳନ ହେଉଛି। ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ପାଖରେ ପାହୁର ଭୋଗ ଲାଗି ହେବା ପରେ ଲୋକମାନେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଭୋଗ ଲଗାଇଛନ୍ତି। ଜିଲ୍ଲାରେ ନୂଆଖାଇ ପାଳନ ପର୍ବ ସମ୍ପର୍କରେ ଆମ ସମ୍ଭାଦଦାତା ବେଣୁଧର ପ୍ରଧାନ କହିଛନ୍ତି,
ଅନ୍ନରୂପୀ ଶସ୍ୟକୁ ଈଶ୍ୱରଙ୍କ ପାଖରେ ସମର୍ପି ଦେବାର ମହାର୍ଗ ପରମ୍ପରା ନୂଆଖାଇ ଆଜି ସୁବର୍ଣ୍ଣପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଛି। ନିର୍ଦ୍ଧାରିତ ଲଗ୍ନରେ ମାଟିର ଲୋକଦେବୀ ସୁରେଶ୍ୱରୀ, ସମଲେଶ୍ୱରୀ, ମାଣିକେଶ୍ୱରୀ, ପାଟଣେଶ୍ୱରୀ ଓ ଦେବୀ ଭୈରବୀଙ୍କ ପାଖରେ ନବାନ୍ନ ଭୋଗ ଲାଗି ପରେ ଲୋକେ ନିଜ ନିଜ ଘରେ ପରିବାର ସହ ମିଶି ନୂଆ ଖାଇଛନ୍ତି। 6 ତୁନ୍ 9 ଭଜା ଓ ବିଭିନ୍ନ ପ୍ରକାର ପିଠାପଣାରେ ଘରଦୁଆର ମହକି ଉଠିଥିବା ବେଳେ ବର୍ଷକର ଏହି ପରୁହା ତିହାରରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ସାରା ପଶ୍ଚିମ ଓଡ଼ିଶାର ଗାଁରୁ ସହର ଏକ ଅନନ୍ୟ ଭାବାବେଗରେ ପରିବେଶ ଦୋଳିକି ଉଠିଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ସମସ୍ତଙ୍କୁ ନୂଆଖାଇର ଜୁହାର ସହ ସୁବର୍ଣ୍ଣପୁରରୁ ବେଣୁଧର ପ୍ରଧାନ।
କଳାହାଣ୍ଡି ଜିଲ୍ଲାରେ ନୂଆଖାଇ ପର୍ବ ପାଳନ କରାଯାଉଛି। ଗ୍ରାମବାସୀମାନେ ନୂଆଖାଇ ଉପଲକ୍ଷେ ଭେଟ୍ଘାଟ୍ କରୁଛନ୍ତି। ତେବେ କଳାହାଣ୍ଡି ଜିଲ୍ଲାର ମାଣିକେଶ୍ୱରୀ କ୍ଷେତ୍ର, ଭବାନୀପାଟଣା, ଯୁଗସାହିପାଟଣା, ଚୟପାଟଣା, ଥୁଆମୂଳୁ ରାମପୁର ଆଦି ଅଞ୍ଚଳରେ ଆସନ୍ତା ଦଶମୀ ତିଥିରେ ନୂଆଖାଇ ପର୍ବ ପାଳିତ ହେବ। ଗଣପର୍ବ ନୂଆଖାଇ ଅବସରରେ ବଲାଙ୍ଗୀର ରାଜପରିବାର ସମେତ ଅନ୍ୟମାନେ ଏକାଠି ନବାନ୍ନ ଖାଇଛନ୍ତି। ଜିଲ୍ଲାର ସମସ୍ତ ଅଞ୍ଚଳରେ ନୂଆଖାଇ ପର୍ବ ଆଡମ୍ବର ସହକାରେ ପାଳନ କରାଯାଉଛି। ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଅପରାହ୍ନରେ ସମ୍ବଲପୁରସ୍ଥିତ ତପସ୍ୱିନୀ ପ୍ରେକ୍ଷାଳୟରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ 46 ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏବଂ ଭୂମିହୀନଙ୍କୁ 925 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ମାଧ୍ୟମରେ ଏହି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ସିଏମ୍ କିଷାନ ପୋର୍ଟାଲ ସହ କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲର ମଧ୍ୟ ଉନ୍କୋଚନ କରିବେ। ସୂଚନାଯୋଗ୍ୟ, ସିଏମ୍ କିଷାନ ପୋର୍ଟାଲ ଅଧୀନରେ ସିଏମ୍ କିଷାନ ଓ ପିଏମ୍ କିଷାନ ଯୋଜନାରେ ନୂଆ ହିତାଧିକାରୀଙ୍କ ନାମ ପଞ୍ଜିକରଣ କରାଯାଇପାରିବ। ଏହାଛଡ଼ା ଆଗାମୀ 2 ମାସ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ପିଏମ୍ କିଷାନ ଯୋଜନାର ସ୍ୱତନ୍ତ୍ର ଅଭିଯାନ ଆଜିଠାରୁ ଆରମ୍ଭ ହେବ। ସମାଜରେ ସାକ୍ଷରତାର ଗୁରୁତ୍ୱକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଉଛି। ଶିକ୍ଷା ଦ୍ୱାରା ସାମୁହିକ ବିକାଶ ସମ୍ଭବ ହୋଇଥାଏ, ସେଥିପାଇଁ ସାକ୍ଷରତା ଲାଗି ସଚେତନତା ସୃଷ୍ଟି ପାଇଁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଇଥାଏ। 1966 ମସିହାରେ ମିଳିତ ଜାତିସଂଘର ସଂସ୍ଥା ୟୁନେସ୍କୋ ଆଜିର ଦିନକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା। ନିଷ୍ପତ୍ତି ଅନୁଯାୟୀ 2009-10 ମସିହାକୁ ସଂଯୁକ୍ତ ରାଷ୍ଟ୍ର ସାକ୍ଷରତା ଦଶକ ଭାବେ ପାଳନ କରାଯାଇଥିଲା। ଚଳିତ ବର୍ଷ ବହୁଭାଷୀ ଶିକ୍ଷାର ପ୍ରୋହାହନ, ଆପୋଷ ବୁଝାମଣା ଓ ଶାନ୍ତି ପାଇଁ ସାକ୍ଷରତାର ବାର୍ତ୍ତା ନେଇ ଏହି ଦିବସ ପାଳନ କରାଯାଉଛି। ନିରକ୍ଷରତା ଏକ ବିଶ୍ୱ ସମସ୍ୟା। ସାକ୍ଷରତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକ ସଶକ୍ତ ସମାଜ ଗଠନ ଦିଗରେ ଶିକ୍ଷାର ଆବଶ୍ୟକତା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ସାକ୍ଷରତା ହାର ବୃଦ୍ଧି ସହିତ ଏକ ବିକଶିତ ସମାଜ ଗଠନ ଦିଗରେ ସଂକଳ୍ପ ନେବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆହ୍ୱାନ ଦେଇଛନ୍ତି। ଜାତିସଂଘ ସାଧାରଣ ସଭାରେ ପ୍ରତିବର୍ଷ ଜୁଲାଇ 6 ତାରିଖକୁ ବିଶ୍ୱ ଗ୍ରାମାଞ୍ଚଳ ବିକାଶ ଦିବସ ଭାବେ ପାଳନ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ବିଶ୍ୱ ଗ୍ରାମାଞ୍ଚଳ ବିକାଶ ଦିବସ ପାଳନ ପାଇଁ ବାଂଲାଦେଶ ଜାତିସଂଘରେ ପ୍ରସ୍ତାବ ଦେଇଥିଲା। ଭାରତ, ବାଂଲାଦେଶ, ନେପାଳ, ପେରୁ, ଫିଲିପାଇନ୍ସ ଏବଂ ଥାଇଲାଣ୍ଡକୁ ନେଇ ଗଠିତ କୋର୍ ଗ୍ରୁପ୍ ମିଳିତ ଭାବେ ଏହାକୁ ଅଧିବେଶନରେ ଉପସ୍ଥାପନ କରିଥିଲେ। ଚଳିତ 6 ତାରିଖରେ ବିନା କୌଣସି ଭୋଟ୍ରେ ବିଶ୍ୱ ଗ୍ରାମାଞ୍ଚଳ ବିକାଶ ଦିବସ ପାଳନ ପାଇଁ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଦେଶରେ ସ୍ୱଚ୍ଛ ବାୟୁରେ ଭୁବନେଶ୍ୱର 7ମ ସ୍ଥାନରେ ରହିଛି। ରାଜସ୍ଥାନର ଜୟପୁରରେ ହୋଇଥିବା ପରିବେଶ ସମ୍ବନ୍ଧୀୟ କର୍ମଶାଳାରେ ଉପସ୍ଥାପିତ ରିପୋର୍ଟରୁ ଏହା ଜଣାପଡ଼ିଛି। ନୀଳ ଆକାଶ ନିମନ୍ତେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପାଳିତ ହୋଇଥିବା ସ୍ୱଚ୍ଛ ବାୟୁ ଦିବସ ଅବସରରେ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ସୂଚନା ଦେଇଛନ୍ତି। ଢେଙ୍କାନାଳରେ ଗଣେଶ ପୂଜା ପାଇଁ ସହର ଉତ୍ସବମୁଖର ହୋଇଉଠିଛି। ଚଳିତ ବର୍ଷ ସହରରେ 37 ପୂଜାମଣ୍ଡପରେ ଶ୍ରୀ ଶ୍ରୀ ଗଣପତି ବିରାଜମାନ କରିଛନ୍ତି। ଆସନ୍ତା 13 ତାରିଖ ଦିନ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଗଣେଶ ପୂଜା ବିସର୍ଜନ ପାଇଁ ସହରର ସମୁଦାୟ 4 ସ୍ଥାନରେ ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି। ମହାନଗର ନିଗମ ପକ୍ଷରୁ ଜଳ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୁରୀରେ ଥିବା ତୀର୍ଥ ପୁଷ୍କରିଣୀ, ଶ୍ୱେତଗଙ୍ଗା ଓ ନରେନ୍ଦ୍ରରେ ମଲା ମାଛ ଭାସୁଥିବା ଦେଖିବାକୁ ମିଳିଛି। ମଲା ମାଛ ଦେଖିବା ପରେ ବିଭାଗୀୟ ଅଧିକାରୀ ପୁଷ୍କରିଣୀର ଜଳ ନମୁନା ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ, ଜଳ ନିଷ୍କାସନ ସମସ୍ୟା ତଥା ପ୍ରଦୂଷିତ ଜଳ ମିଶିବା ଫଳରେ ପୁଷ୍କରିଣୀ ଜଳରେ ଥିବା ମାଛ ମୃତ୍ୟୁର କାରଣ ପ୍ରାଥମିକ ଭାବରେ ଜଣାପଡ଼ିଛି। ଜଳ ନମୁନାକୁ ପରୀକ୍ଷା ପାଇଁ ଭୁବନେଶ୍ୱର ନିକଟସ୍ଥ ମାଛ ଗବେଷଣା କେନ୍ଦ୍ର ସିଫାକୁ ପଠାଯାଇଥିବା ଜିଲ୍ଲା ମତ୍ସ୍ୟ ଅଧିକାରୀ କହିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଞ୍ଚଳିକ ପରିବହନ ଉପବିଭାଗ ଦ୍ୱାରା 40ତମ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆର୍ଟିଓ ରାମନିବାସ ସିର୍ଗାଙ୍କ ଦ୍ୱାରା ଉପସ୍ଥାପିତ ରିପୋର୍ଟର ସମୀକ୍ଷା କରାଯାଇଥିଲା। ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧି ପାଇଁ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ଜିଲ୍ଲା 16 ନମ୍ଘର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଆଜି ସକାଳେ ଏକ ଆମ୍ଭୁଲାନ୍ସ ଅନ୍ୟ ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 2 ଜଣ ଆହତ ହୋଇଛନ୍ତି। ଆହତ 2 ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପାଣିପାଗ ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହୋଇ ଉତ୍ତର ପଶ୍ଚିମ ଆଡ଼କୁ ଅଗ୍ରସର ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଏହା ଉତ୍ତର ପଶ୍ଚିମକୁ ଗତି କରି ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବ। ଆସନ୍ତା 16 ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି। ଆସନ୍ତାକାଲି ଏବଂ ମଙ୍ଗଳବାର ଦିନ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଅନୁମାନ କରାଯାଇଛି। ଜୁନ୍ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 874.9 ମିଲିମିଟର ବର୍ଷା ହୋଇଯାଇଛି। ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷାର ପରିମାଣ 992.7 ମିଲିମିଟର ବର୍ଷା ହୋଇଥାଏ। ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ 17ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବାକି 12ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି। ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାର ଶକ୍ତିପୀଠଗୁଡ଼ିକରେ ଲାଗିହେଲା ନବାନ୍ନ। ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନୂଆଖାଇ ଅବସରରେ ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା। ସମ୍ଭଲପୁରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ନରେ ସିଏମ୍ କିଷାନ ଯୋଜନାର କରିବେ ଶୁଭାରମ୍ଭ। ସମାଜରେ ସାକ୍ଷରତାର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।